24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ସର୍ବୋତ୍ତମ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ଡିଷ୍ଟ୍ରିକ୍ଟରେ 123 ମିଲିମିଟର ଆଉ ତା ସହିତ 7 ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଉ ଏବେ ଗତ 24 ଘଣ୍ଟାରେ ମୋଷ୍ଟଲି ଏକ୍ସେସ୍ ରେନ୍ଫଲ୍ ରିପୋର୍ଟ କରାଯାଇଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ବରଗଡ଼, ଢେଙ୍କାନାଳ, ଜୟପୁର, ଭଦ୍ରକ ଜିଲ୍ଲାରେ, ଇଭିନ୍ ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ବି ଏକ୍ସେସ୍ ରେନ୍ଫଲ୍ ରେକର୍ଡ କରାଯାଇଛି। ତା ସହିତ ନର୍ମାଲ୍ ରେକର୍ଡ କରାଯାଇଛି ଅନୁଗୁଳ, କେଉଁଝର, କେନ୍ଦ୍ରାପଡ଼ା ଆଉ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ। ଆଉ ସବୁ ଡିଷ୍ଟ୍ରିକ୍ଟରେ ମୋଷ୍ଟଲି ଡେଫିସିଏଣ୍ଟ କିମ୍ବା ଲାର୍ଜ ଡେଫିସିଏଣ୍ଟ ରେନ୍ଫଲ୍ ରେକର୍ଡ କରାଯାଇଛି। ଯଦି ଦେଖିବା ପୁରା ସିଜନାଲ୍ ରେନ୍ଫଲ୍, ଆମର ଏବେ ବି ଡେଫିସିଏଣ୍ଟ ରହିଛି, 25% ଡେଫିସିଏଣ୍ଟ ରହିଛି। ଆମର ଯେଉଁ ଇ ଗ୍ରୀନ୍ କଲର୍ ଦେଖାଯାଉଛି, ଇଏ ସବୁ ଡିଷ୍ଟ୍ରିକ୍ଟରେ ନର୍ମାଲ୍ ରେନ୍ଫଲ୍ ନର୍ମାଲ୍ ରେନ୍ଫଲ୍ ଅଛି, କିନ୍ତୁ ଡେଫିସିଏଣ୍ଟ ରେନ୍ଫଲ୍ ଆମର 15-16 ଡିଷ୍ଟ୍ରିକ୍ଟରେ ଏବେ ବି ଡେଫିସିଏଣ୍ଟ ରେନ୍ଫଲ୍ ରହିଛି। ଆଜି କାଲି ଗୋଟେ ଲୋ ପ୍ରେସର୍ ଏରିଆ ବନିଥିଲା, ସେଇଟା ଆଜି ଡିପ୍ରେସନ୍ରେ ପରିଣତ ହୋଇଛି। ଡିପ୍ରେସନ୍ଟା ଆମର ଅଛି ଏବେ ନର୍ଥ ୱେଷ୍ଟ ଆଡ଼ଜେନି, ୱେଷ୍ଟ ସେଣ୍ଟ୍ରାଲ ବେ ଅଫ୍ ବେଙ୍ଗଲ ଅଫ୍ ଓଡ଼ିଶା କୋଷ୍ଟ ଆଡ଼ଜେନି ନର୍ଥ ଆନ୍ଧ୍ରପ୍ରଦେଶ କୋଷ୍ଟ। ତା'ର ଇଫେକ୍ଟରେ ଆଗାମୀ 4-5 ଦିନ ପାଇଁ ଓଡ଼ିଶାରେ ବର୍ଷା ରହିବ, ହାଲକା ମଧ୍ୟମ ଧରଣର ବର୍ଷା ରହିବା ସହିତ ପ୍ରବଳ, ଅତି ପ୍ରବଳ ଏବଂ ଅତ୍ୟନ୍ତ ପ୍ରବଳ ବି କିଛି କିଛି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଯେଉଁ ଆମର ଡିପ୍ରେସନ୍ର ମୁଭମେଣ୍ଟ ମୋଷ୍ଟଲି ନର୍ଥ ୱେଷ୍ଟୱାର୍ଡ଼ ମୁଭମେଣ୍ଟ ରହିବ, ବର୍ତ୍ତମାନ ଡିପ୍ରେସନ୍ ଏଇଠି ଅଛି, ତା'ର ମୁଭମେଣ୍ଟ ମୋଷ୍ଟଲି ଏଠି ହେବ। କାଲି ସକାଳ ଆର୍ଲି ମର୍ଣ୍ଣିଂରେ ପୁରୀ ନେଇକି କ୍ରସ୍ କରିବ ଡିପ୍ରେସନ୍। ତାପରେ ସେଥିପାଇଁ ଆମର ଫିସରମ୍ୟାନ୍ ୱାର୍ଣ୍ଣିଂ ଦିଆଯାଇଛି, ବୋଟ୍ ୱାର୍ଣ୍ଣିଂ ବି ଦିଆଯାଇଛି। ଆଜି ଆଉ କାଲି ପାଇଁକି ଫିସରମ୍ୟାନ୍ ୱାର୍ଣ୍ଣିଂ ରହିବ, ବୋଟ୍ ୱାର୍ଣ୍ଣିଂ ରହିବ। ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ସମୁଦ୍ର ମୋଷ୍ଟଲି ରଫ୍ରୁ ଭେରି ରଫ୍ ରହିବାର ସମ୍ଭାବନା ରହିଛି। ଦେନ୍ ଆମର ଯେଉଁ ଫୋର୍କାଷ୍ଟ ଦେଖିବା, ଯଦି ଆଗାମୀ 48 ଘଣ୍ଟା ଯାଏ ଆମର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବା ସହିତ ଏକ୍ସଟ୍ରିମଲି ହେଭି ରେନ୍ଫଲ୍, ଅତ୍ୟନ୍ତ ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ। ଆଉ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଆଉ ଯେଉଁ ଆମର ୟେଲୋ କଲର୍ ହେଇଛି ସେଗୁଡ଼ା ସବୁ ତାମା ଜାଗାରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି ଆଗାମୀ 24 ଘଣ୍ଟା ଭିତରେ। ଆଉ କାଲି ପାଇଁକା ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆମର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଗୋଟେ ଜାଗାରେ, ଯେମିତିକି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ। ତାପରେ ଆଉ ପ୍ରବଳ ବର୍ଷା ଗୋଟେ କିମ୍ବା 2 ଜାଗାରେ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ। ତାପରେ ଆମେ ଯଦି ଦେଖିବା ପରଦିନ ପାଇଁକା 21 ତାରିଖ ପାଇଁକା ବି ପ୍ରବଳ ବର୍ଷାର ଗୋଟେ କାମ୍ଭା ଜାଗାରେ ପ୍ରବଳ ବର୍ଷା ହୋଇପାରେ ତା'ର ସମ୍ଭାବନା ରହିଛି। ସେ ଜିଲ୍ଲା ଗୁଡ଼ିକ ହେଲେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେହଗଡ଼, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ। ତାପରେ ଆମର 22 ତାରିଖ ପାଇଁକି ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏମିତି ମୋଷ୍ଟଲି ଆମର ଉତ୍ତର ଓଡ଼ିଶାରେ କିଛି କିଛି ଜିଲ୍ଲାରେ, ଯେମିତି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଆଉ ମୟୂରଭଞ୍ଜ ଜିଲ୍ଲାରେ। ତାପରେ ଆମର 23 ତାରିଖରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଗୋଟେ ଜାଗାରେ, ଯେମିତି ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଆଉ ମୟୂରଭଞ୍ଜ ଜିଲ୍ଲାରେ